ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ବିଜୟ ଦିବସ ଅବସରରେ ବୀର ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀ। ପଞ୍ଜାବରେ ପାଳିତ ହେଲା ଭବ୍ୟ କାର୍ଯ୍ୟକ୍ରମ। ପ୍ରସିଦ୍ଧ ତବଲାବାଦକ ଜାକିର ହୁସେନଙ୍କ ପରଲୋକରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୋକ ପ୍ରକାଶ। ସମ୍ବିଧାନର 75 ବର୍ଷର ଗୌରବମୟ ଯାତ୍ରା ଉପରେ ରାଜ୍ୟସଭାରେ ଚାଲିଛି ବିତର୍କ ଏବଂ ଦେଶରେ 21 ନକଲି ବିଶ୍ୱବିଦ୍ୟାଳୟ ଥିବା ସୂଚନା ଦେଲେ କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ। ବିଜୟ ଦିବସ ଅବସରରେ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧଙ୍କଡ଼, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ 1971 ଯୁଦ୍ଧର ବୀର ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, ବୀର ଯବାନମାନଙ୍କ ଚରମ ବଳିଦାନର ଗାଥା ପ୍ରତ୍ୟେକ ଭାରତୀୟଙ୍କୁ ପ୍ରେରଣା ଦେଉଛି ଏବଂ ଏହା ଆମ ସମସ୍ତଙ୍କ ପାଇଁ ସ୍ମରଣୀୟ ହୋଇ ରହିଛି। ଉପରାଷ୍ଟ୍ରପତି ଜଗଦୀପ ଧଙ୍କଡ଼ 1971 ଯୁଦ୍ଧର ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ସେମାନଙ୍କ ନିଃସ୍ୱାର୍ଥପର ବୀରତ୍ୱକୁ ପ୍ରଶଂସା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୀର ଯବାନଙ୍କ ସାହସ ଓ ବଳିଦାନକୁ ସମ୍ମାନ ଜଣାଇ କହିଛନ୍ତି, ସୈନିକମାନଙ୍କ ନିଃସ୍ୱାର୍ଥପର ସମର୍ପଣ ଓ ଅତୁଟ ସଂକଳ୍ପ ଦେଶ ପାଇଁ ଗୌରବ ଆଣିଛି। ସୈନିକମାନଙ୍କ ବଳିଦାନ ସମସ୍ତଙ୍କ ପାଇଁ ପ୍ରେରଣା ଯୋଗାଇବ ଏବଂ ଦେଶର ଇତିହାସରେ ସ୍ମରଣୀୟ ହୋଇ ରହିବ ବୋଲି ଶ୍ରୀ ମୋଦି କହିଛନ୍ତି। ବିଜୟ ଦିବସ ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ନୂଆଦିଲ୍ଲୀସ୍ଥିତ ଜାତୀୟ ଯୁଦ୍ଧ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ସଞ୍ଜୟ ସେଠ, ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଜେନେରାଲ ଅନିଲ ଚୌହାନ, ସେନାଧ୍ୟକ୍ଷ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ, ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ ଏପି ସିଂ, ପ୍ରତିରକ୍ଷା ସଚିବ ରାଜେଶ କୁମାର ସିଂ ଏବଂ ନୌସେନା ଉପାଧ୍ୟକ୍ଷ ଭାଇସ୍ ଆଡମିରାଲ କ୍ରିଷ୍ଣା ସ୍ୱାମୀନାଥନ ଏହି ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। 1971 ଭାରତ ପାକ୍ ଯୁଦ୍ଧରେ ପାକିସ୍ତାନ ବିପକ୍ଷରେ ଭାରତର ବିଜୟ ପାଇଁ ଦେଶ ଆଜି 53ତମ ବିଜୟ ଦିବସ ପାଳନ କରୁଛି। ପ୍ରତିବର୍ଷ ଡିସେମ୍ବର 16 ପାଳନ କରାଯାଉଥିବା ଏହି ଐତିହାସିକ ଦିବସ ବାଂଲାଦେଶ ଗଠନ ଏବଂ ଭାରତୀୟ ସଶସ୍ତ ବାହିନୀର ନେତୃତ୍ୱରେ ନିର୍ଣ୍ଣାୟକ ସାମରିକ ବିଜୟର ସ୍କୃତି ବହନ କରୁଛି। ପଞ୍ଜାବର ଅମୃତସରଠାରେ ଏହି ଅବସରରେ ଭାରତୀୟ ସେନାର ପାନ୍ଥର ଡିଭିଜନ ପକ୍ଷରୁ ସାମରିକ ଅସ୍ତ୍ରଶସ୍ତ ପ୍ରଦର୍ଶନ ସହ ବୀର ନାରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। 1971 ଯୁଦ୍ଧରେ ସର୍ବୋଚ୍ଚ ବଳିଦାନ ଦେଇ ଶହୀଦ ହୋଇଥିବା ସେନାନୀଙ୍କ ବୀର ନାରୀମାନଙ୍କୁ ସମ୍ବର୍ଦ୍ଧିତ କରିବା ଅତ୍ୟନ୍ତ ଭାବବିହ୍ୱଳ କରିବା ଭଳି ମୁହୂର୍ତ୍ତ ଥିଲା। ଗତ ସନ୍ଧ୍ୟାରେ ଅମୃତସରର ଐତିହାସିକ ଗୋବିନ୍ଦଗଡ଼ ଦୁର୍ଗରେ ଏକ୍ ସାମ୍ ବୀରୋଁ କେ ନାମ ଶୀର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିରେ ସାରାଗଡ଼ିର କିମ୍ବଦନ୍ତୀ ବହନ କରୁଥିବା ଲାଇଟ୍ ଆଣ୍ଡ ସାଉଣ୍ଡ ଶୋ ପ୍ରଦର୍ଶିତ ହୋଇଥିଲା। ପ୍ରସିଦ୍ଧ ତବଲା ବାଦକ ଜାକିର ହୁସେନଙ୍କ ପରଲୋକରେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି କହିଛନ୍ତି, ଉସ୍ତାଦ ଜାକିର ହୁସେନ ତାଙ୍କ ଅସାଧାରଣ ସୃଜନଶୀଳତା ପାଇଁ ଲୋକପ୍ରିୟ ଥିଲେ। ସେ କହିଛନ୍ତି, ଭାରତ ଏବଂ ପାଶ୍ଚାତ୍ୟ ସଙ୍ଗୀତ ମଧ୍ୟରେ ସେ ଯେଉଁ ପରମ୍ପରା ସୃଷ୍ଟି କରିଛନ୍ତି ତାହା ସବୁଦିନ ଲାଗି ସ୍ମରଣୀୟ ହୋଇ ରହିବ। ସେ ତାଙ୍କ ପରିବାର ସଦସ୍ୟ ଏବଂ ପ୍ରଶଂସକମାନଙ୍କୁ ଗଭୀର ସମବେଦନା ଜ୍ଞାପନ କରିଛନ୍ତି। ଉପରାଷ୍ଟ୍ରପତି ଜଗଦୀପ ଧଙ୍କଡ଼ କହିଛନ୍ତି, ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତକୁ ବିଶ୍ୱସ୍ତରରେ ପହଞ୍ଚାଇଥିବା ପ୍ରସିଦ୍ଧ ତବଲାବାଦକ ଜାକିର ହୁସେନ ଦେଶର ସାଂସ୍କୃତିକ ଦୃଶ୍ୟପଟରେ ଅବିସ୍ମରଣୀୟ ଛାପ ଛାଡ଼ିଯାଇଛନ୍ତି। ତାଙ୍କର ଅତୁଳନୀୟ କଳା ସବୁଦିନ ପାଇଁ ଲୋକଙ୍କ ମଧ୍ୟରେ ଜାଗ୍ରତ ହୋଇ ରହିବ ବୋଲି ସେ କହିଛନ୍ତି। ଜାକିର ହୁସେନଙ୍କୁ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ ଜଗତରେ ବିପ୍ଳବ ଆଣିଥିବା ଜଣେ ପ୍ରକୃତ ପ୍ରତିଭା ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଲକ୍ଷ ଲକ୍ଷ ଲୋକଙ୍କୁ ନିଜ ସଙ୍ଗୀତ ଜରିଆରେ ଆକର୍ଷିତ କରି ଆମ ଶାସ୍ତ୍ରୀୟ ପରମ୍ପରାକୁ ସେ ବିଶ୍ୱସ୍ତରରେ ପହଞ୍ଚାଇଛନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭାରତ ଗସ୍ତରେ ଥିବା ଶ୍ରୀଲଙ୍କା ରାଷ୍ଟ୍ରପତି ଅନୁରା କୁମାରା ଦିଶାନାୟକଙ୍କ ମଧ୍ୟରେ ନୂଆଦିଲ୍ଲୀରେ ଦ୍ୱିପାକ୍ଷିକ ଆଲୋଚନା ଚାଲିଛି। ଉଭୟ ନେତା ପାରସ୍ପରିକ ସ୍ୱାର୍ଥଜଡ଼ିତ ପ୍ରସଙ୍ଗରେ ଆଲୋଚନା କରୁଛନ୍ତି। ଆଜି ସକାଳେ ରାଷ୍ଟ୍ରପତି ଭବନରେ ଶ୍ରୀ ଦିଶାନାୟକଙ୍କୁ ରାଜକୀୟ ସମ୍ମାନ ପ୍ରଦର୍ଶନ କରାଯାଇଥିଲା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ସ୍ୱାଗତ କରିଥିଲେ। ରାଜଘାଟଠାରେ ଶ୍ରୀ ଦିଶାନାୟକେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ତିନିଦିନିଆ ଭାରତ ଗସ୍ତରେ ଆସିଥିବା ଶ୍ରୀଲଙ୍କା ରାଷ୍ଟ୍ରପତି ଶ୍ରୀ ଦିଶାନାୟକେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ଉପରାଷ୍ଟ୍ରପତି ଜଗଦୀପ ଧଙ୍କଡ଼ଙ୍କ ସହ ଆଜି ସନ୍ଧ୍ୟାରେ ସାକ୍ଷାତ ଆଲୋଚନା କରିବେ। ଏହି ଗସ୍ତକାଳରେ ସେ ବିହାରର ବୋଧଗୟା ଗସ୍ତ କରିବାର କାର୍ଯ୍ୟସୂଚୀ ରହିଛି। ଉଭୟ ଦେଶ ମଧ୍ୟରେ ଏହି ଗସ୍ତ ବହୁମୁଖୀ ଏବଂ ପାରସ୍କରିକ ଲାଭଦାୟକ ସହଯୋଗକୁ ବୃଦ୍ଧି କରିବାରେ ସହାୟକ ହେବ ବୋଲି ବିଦେଶ ମନ୍ତ୍ରଣାଳୟ କହିଛି। 2023-24ରେ ଶ୍ରୀଲଙ୍କା ଓ ଭାରତ ମଧ୍ୟରେ ବାଣିଜ୍ୟିକ କାରବାର 5.5 ବିଲିୟନ୍ ଡଲାରରେ ପହଞ୍ଚିଥିବା ସୂଚନା ମିଳିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ସମ୍ଭିଧାନର 75 ବର୍ଷର ଗୌରବମୟ ଯାତ୍ରା ଉପରେ ଆଜି ରାଜ୍ୟସଭାରେ ବିତର୍କ ଆରମ୍ଭ ହୋଇଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶାସକ ଦଳର ନେତୃତ୍ୱ ନେଇ ଅଭିବ୍ୟକ୍ତିର ସ୍ୱାଧୀନତା ଏବଂ ସମ୍ଭିଧାନ ସୁରକ୍ଷା ପ୍ରସଙ୍ଗରେ ଆଲୋଚନା କରୁଛନ୍ତି। ଆଲୋଚନା ଆରମ୍ଭ କରି ସେ କହିଛନ୍ତି, ପ୍ରସିଦ୍ଧ ଗୀତିକାର ମଜରୁ ସୁଲତାନପୁରୀ ଏବଂ ଅଭିନେତା ବଲରାଜ ସାହାନୀଙ୍କୁ 1949ରେ ଏହି ନିୟମକୁ ସମାଲୋଚନା କରିଥିବାରୁ ଜେଲ୍ ଯିବାକୁ ପଡ଼ିଥିଲା। କଂଗ୍ରେସକୁ ଲକ୍ଷ୍ୟ କରି ଶ୍ରୀମତୀ ସୀତାରମଣ କଂଗ୍ରେସ ଶାସନ କାଳରେ ଯେଉଁସବୁ ଚଳଚ୍ଚିତ୍ର ଓ ପୁସ୍ତକଗୁଡ଼ିକୁ ପ୍ରତିବନ୍ଧିତ କରାଯାଇଥିଲା ତାହାର ସୂଚୀ ଉପସ୍ଥାପନ କରିଥିଲେ। ସେ କହିଥିଲେ, ଗୋଟିଏ ପରିବାରକୁ ସାହାଯ୍ୟ କରିବା ଏବଂ କ୍ଷମତାରେ ଥିବା ଲୋକଙ୍କୁ ସୁରକ୍ଷା ଦେବା ପାଇଁ କଂଗ୍ରେସ ସମ୍ଭିଧାନରେ ଅନେକ ସଂଶୋଧନ କରିଛି। ଏପରିକି ଜରୁରୀକାଳୀନ ପରିସ୍ଥିତି ସମୟରେ କୌଣସି କାରଣ ନଥାଇ ଲୋକସଭାର କାର୍ଯ୍ୟକାଳ ବୃଦ୍ଧି କରାଯାଇଥିଲା ଏବଂ ବିରୋଧୀଙ୍କୁ ଜେଲ୍ ପଠାଇ ଦିଆଯାଇଥିଲା ବୋଲି ସେ କହିଛନ୍ତି। ଏହି ଅବସରରେ ଶ୍ରୀମତୀ ସୀତାରମଣ ସମ୍ଭିଧାନ ସଭାର ସଦସ୍ୟମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ 15 ଜଣ ମହିଳା ସଦସ୍ୟଙ୍କୁ ସ୍ୱତନ୍ତ୍ର ମାନ୍ୟତା ପ୍ରଦାନ କରିଥିଲେ। ସେ କହିଥିଲେ, ପବିତ୍ର ସମ୍ଭିଧାନରେ ଥିବା ଭାବନାକୁ ବଜାୟ ରଖିବା ପାଇଁ ଭାରତ ଗଠନ ନିମନ୍ତେ ପ୍ରତିବଦ୍ଧତାକୁ ଦୋହରାଇବାର ସମୟ ଆସିଛି। ସେ କହିଛନ୍ତି, ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ 50ରୁ ଅଧିକ ଦେଶ ସ୍ୱାଧୀନ ହୋଇଥିଲେ ଏବଂ ପରେ ସେହି ଦେଶଗୁଡ଼ିକର ସମ୍ଭିଧାନ ଲେଖାଯାଇଥିଲା। ଅନେକ ଦେଶ ନିଜ ସମ୍ଭିଧାନକୁ ବଦଳାଇଛନ୍ତି ଏବଂ ସମ୍ଭିଧାନ ସମଗ୍ର ବୈଶିଷ୍ଟ୍ୟକୁ ପରିବର୍ତ୍ତନ କରିଛନ୍ତି। ତେବେ ଭାରତର ସମ୍ଭିଧାନ ସୁଦୃଢ଼ ରହିଛି ଏବଂ ସମୟ ସହିତ ତାଳ ଦେଇ ଅଗ୍ରସର ହେଉଛି। ଶ୍ରୀମତୀ ସୀତାରମଣ ଏହି ବିତର୍କ କାଳରେ ମହିଳା ସଂରକ୍ଷଣ ପାଇଁ କେନ୍ଦ୍ର ସରକାର ପ୍ରତିଶ୍ରତିବଦ୍ଧ ବୋଲି କହିଥିଲେ। ସେ କହିଥିଲେ, ତତ୍କାଳୀନ ରାଜୀବ ଗାନ୍ଧୀ ସରକାର ବହୁମତ ଥିବା ସତ୍ତ୍ୱେ ମହିଳା ସଂରକ୍ଷଣ ବିଲ୍ ଉପସ୍ଥାପନ କରିନଥିଲେ, କିନ୍ତୁ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ଲୋକସଭା ଏବଂ ରାଜ୍ୟ ବିଧାନସଭାଗୁଡ଼ିକରେ ମହିଳାମାନଙ୍କୁ ସଂରକ୍ଷଣ ଦେବା ଉଦ୍ଦେଶ୍ୟରେ ଆଇନ ପାରିତ କରିଥିଲେ। ବିଜେପି ସରକାର ସମ୍ଭିଧାନ ସୁରକ୍ଷା ପାଇଁ ପ୍ରତିଶ୍ରତିବଦ୍ଧ ବୋଲି ଶ୍ରୀମତୀ ସୀତାରମଣ କହିଥିଲେ। ରାଜ୍ୟସଭାରେ ଏ ସମ୍ପର୍କରେ ଆଲୋଚନା ଜାରି ରହିଛି। ଭାରତରେ 21ଟି ନକଲି ବିଶ୍ୱବିଦ୍ୟାଳୟ ରହିଛି। ଲୋକସଭାରେ ଆଜି ଏ ସମ୍ପର୍କିତ ଏକ ଅତିରିକ୍ତ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ସୁକାନ୍ତ ମଜୁମଦାର କହିଛନ୍ତି, ଗତ 10 ବର୍ଷ ମଧ୍ୟରେ 12ଟି ନକଲି ବିଶ୍ୱବିଦ୍ୟାଳୟକୁ ବନ୍ଦ କରାଯାଇଛି। ସେ କହିଛନ୍ତି, ପ୍ରତ୍ୟେକ ଶିକ୍ଷାବର୍ଷ ଆରମ୍ଭ ପୂର୍ବରୁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ପକ୍ଷରୁ ନକଲି ବିଶ୍ୱବିଦ୍ୟାଳୟ ଏବଂ ପଞ୍ଜୀକୃତ ବିଶ୍ୱବିଦ୍ୟାଳୟ ତାଲିକା ପ୍ରକାଶ କରାଯାଇଥାଏ। ଏହାଛଡ଼ା କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ସମୟରେ ନକଲି ବିଶ୍ୱବିଦ୍ୟାଳୟଗୁଡ଼ିକ ବନ୍ଦ କରିବା ପାଇଁ ରାଜ୍ୟ ସରକାରଙ୍କୁ ମଧ୍ୟ ଅବଗତ କରାଯାଏ। ଶ୍ରୀ ମଜୁମଦାର କହିଛନ୍ତି, ଉଭୟ ସରକାର ଏବଂ ୟୁଜିସି ପକ୍ଷରୁ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବମାନଙ୍କୁ ନକଲି ବିଶ୍ୱବିଦ୍ୟାଳୟ ବିରୁଦ୍ଧରେ ପଦକ୍ଷେପ ନେବାକୁ ଅନୁରୋଧ କରାଯାଇଛି। କେତେକ କ୍ଷେତ୍ରରେ ସେଭଳି ନକଲି ପ୍ରତିଷ୍ଠାନ ଓ ବିଶ୍ୱବିଦ୍ୟାଳୟ ବିରୁଦ୍ଧରେ ଏତଲା ଦାୟର କରାଯାଇଥିବା ମନ୍ତ୍ରୀ କହିଛନ୍ତି। ଦକ୍ଷିଣ କୋରିଆର ସାମ୍ବିଧାନିକ ଅଦାଲତ 3 ଡିସେମ୍ବର ରାଷ୍ଟ୍ରପତି ୟୁନ୍ ସୁକ୍ ୟୋଲ୍ଙ୍କ ବିରୋଧରେ ହୋଇଥିବା ମହାଭିଯୋଗ ମାମଲାର ସମୀକ୍ଷା ଆରମ୍ଭ କରିଛନ୍ତି, ଫଳରେ ତାଙ୍କୁ ରାଷ୍ଟ୍ରପତି ପଦରୁ ହଟାଯିବ କି ନାହିଁ ସେ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଅନ୍ୟପକ୍ଷରେ ଚଳିତ ସପ୍ତାହରେ ଏକ ତଦନ୍ତକାରୀ ଗୋଷ୍ଠୀ ରାଷ୍ଟ୍ରପତିଙ୍କୁ ବିଭିନ୍ନ ପ୍ରସଙ୍ଗରେ ପଚରାଉଚରା କରିବେ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ରାଷ୍ଟ୍ରପତିଙ୍କୁ ପଦରୁ ହଟାଯିବ କିମ୍ବା ପୁନଃ ଅବସ୍ଥାପିତ କରାଯିବ ସେ ନେଇ ସାମ୍ବିଧାନିକ ଅଦାଲତଙ୍କ ପାଖରେ 6 ମାସ ସମୟ ରହିଛି। ବିଜୟ ଦିବସ ଅବସରରେ ବୀର ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀ। ପ୍ରସିଦ୍ଧ ତବଲା ବାଦକ ଜାକିର ହୁସେନଙ୍କ ପରଲୋକରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୋକ ପ୍ରକାଶ। ସମ୍ଭିଧାନ 75 ବର୍ଷର ଗୌରବମୟ ଯାତ୍ରା ଉପରେ ରାଜ୍ୟସଭାରେ ଚାଲିଛି ବିତର୍କ ଏବଂ ଦେଶରେ 21ଟି ନକଲି ବିଶ୍ୱବିଦ୍ୟାଳୟ ଥିବା ସୂଚନା ଦେଲେ କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ AIR.gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ AIR ଆପ୍ରେ ଲଗ୍ଇନ୍ କରିପାରିବେ।